ಆಕಸ್ಮಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଦେଶରେ 1 କୋଟି ଯୁବବର୍ଗଙ୍କୁ କୃତ୍ରିମ ବୁଦ୍ଧିମତା ଦକ୍ଷତା ପ୍ରଶିକ୍ଷଣ ଦିଆଯିବ, କହିଲେ ପ୍ରଧାନମନ୍ତ୍ରୀ. ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରୁ ଜାତୀୟ ପତାକା କଲେ ଉତ୍ତୋଳନ. ଦେଶର 80ତମ ସ୍ୱାଧୀନତା ଦିବସ ଅବସରରେ ଗଣତାନ୍ତ୍ରିକ ଯାତ୍ରା ଏବଂ ବୈଶ୍ୱିକ ସହଯୋଗ ଦିଗରେ ଭାରତର ଭୂମିକାକୁ ବିଶ୍ୱସ୍ତରରେ ପ୍ରଶଂସା. ଇଣ୍ଡୋନେସିଆ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 38 ବୃଦ୍ଧି. ଏବଂ ଏଫ୍ଆଇଏଚ୍ ହକି ବିଶ୍ୱକପ୍ର ଆଜିର ଉଦ୍ଘାଟନୀ ମ୍ୟାଚ୍ରେ ୱେଲ୍ସକୁ 3-1 ଗୋଲ୍ରେ ପରାସ୍ତ କଲା ଭାରତୀୟ ପୁରୁଷ ଦଳ. ଦେଶର 80ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ଜାତୀୟ ସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି. ଏହି ଅବସରରେ ସମ୍ବୋଧିତ କରି ଶ୍ରୀ ମୋଦି 2047 ସୁଦ୍ଧା ବିକଶିତ ଭାରତ ଗଠନ ସ୍ୱପ୍ନକୁ ସଂକଳ୍ପ, ସଂକଳ୍ପକୁ ସାମର୍ଥ୍ୟ ଏବଂ ସାମର୍ଥ୍ୟକୁ ସଫଳତାରେ ପରିଣତ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି. ସ୍ୱାଧୀନତାର 100 ବର୍ଷ ପୂର୍ତ୍ତି ବେଳେ ନିଶ୍ଚିତ ଭାବେ ବିକଶିତ ଭାରତ ଗଠନ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ 1 ବର୍ଷ ମଧ୍ୟରେ ଦେଶର 1 କୋଟି ଯୁବକ ଯୁବତୀମାନଙ୍କୁ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ଦକ୍ଷତାର ପ୍ରଶିକ୍ଷଣ ଦିଆଯିବ. ଏହା ମାଧ୍ୟମରେ ଦେଶର ଯୁବ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବାରେ ସକ୍ଷମ ହୋଇପାରିବେ.
लाल किले से मैं देश के नौजवानों के लिए घोषणा कर रहा था, हमने तय किया है कि आने वाले 1 वर्ष में 1 करोड़ युवाओं को AI स्किल के लिए ट्रेनिंग देने का हम काम करेंगे.
ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶରେ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଯୁବବର୍ଗଙ୍କ ପାଇଁ ନିଃଶୁଳ୍କ ଅନ୍ଲାଇନ୍ କୋଚିଂ ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି. ଏହାସହ ଦେଶରେ କ୍ରୀଡ଼ାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ 5 ବର୍ଷରୁ 15 ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଗ୍ରାମୀଣ, ସହର ଓ ବିଦ୍ୟାଳୟ ସ୍ତରରେ ସ୍ୱତନ୍ତ୍ର ପ୍ରତିଭା ଅନ୍ୱେଷଣ ଅଭିଯାନ ଆରମ୍ଭ କରାଯିବ. ଏହା ମାଧ୍ୟମରେ କ୍ରୀଡ଼ା ପ୍ରତିଭାର ବିକାଶ ସହ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ. ସେମିକଣ୍ଡକ୍ଟର ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଡିଜିଟାଲ୍ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସେମିକଣ୍ଡକ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି. ଦେଶରେ ବର୍ତ୍ତମାନ 3ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି. ଆଗାମୀ ଦିନରେ ଆହୁରି 8ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ. ରାଷ୍ଟ୍ର ନିର୍ମାଣରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉପଲବ୍ଧି କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ 3 କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବା ଧାର୍ଯ୍ୟ ଲକ୍ଷ୍ୟ ପୂର୍ଣ୍ଣ ହୋଇଛି. ବର୍ତ୍ତମାନ 6 କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି. ଏହା ମାଧ୍ୟମରେ ଗ୍ରାମୀଣ ଅର୍ଥନୀତି ଆହୁରି ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ 2047 ବିକଶିତ ଭାରତ ଗଠନ ଆଡ଼କୁ ଅଗ୍ରସର ହେଉଛି. ଗତ 12 ବର୍ଷ ମଧ୍ୟରେ କୋଟି କୋଟି ନାଗରିକଙ୍କ ସଂକଳ୍ପ ଏବଂ ସମର୍ପଣ ସହ ଦେଶ ଉଚ୍ଚତାର ନୂତନ ଶିଖର ଛୁଉଁଛି. ଦେଶର 25 କୋଟିରୁ ଉର୍ଦ୍ଧ୍ୱ ନାଗରିକ ଦାରିଦ୍ର୍ୟ ସୀମାରେଖାରୁ ବାହାରିଛନ୍ତି. ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶର ବିକାଶ ପାଇଁ ସପ୍ତଧାରା ସମ୍ପର୍କରେ ଆଲୋଚନା କରିଛନ୍ତି. ଏଥିରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ସହ ବିକଶିତ କରିବାକୁ ହେଲେ ଉତ୍ପାଦନ ଶକ୍ତି, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ଗତିଶକ୍ତି, ଭିତ୍ତିଭୂମି, ରକ୍ଷାଶକ୍ତି, ସବୁଜ ଏବଂ ନୀଳ ଅର୍ଥନୀତି ତଥା ଯୋଗ, ଆୟୁର୍ବେଦ, ପର୍ଯ୍ୟଟନ ଭଳି ସଫ୍ଟ ପାୱାରକୁ ସୁଦୃଢ଼ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି. ଗତ 12 ବର୍ଷ ମଧ୍ୟରେ ପ୍ରତିରକ୍ଷା ଉତ୍ପାଦନ ପରିମାଣ ପ୍ରାୟ 4 ଗୁଣ ବୃଦ୍ଧି ପାଇଛି. ଖଦୀ ଓ ଗ୍ରାମୋଦ୍ୟୋଗର ଉତ୍ପାଦନ ପ୍ରାୟ 5 ଗୁଣ, ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉତ୍ପାଦନ ପ୍ରାୟ 7 ଗୁଣ, ଆଧୁନିକ ରେଳକୋଚ୍ ନିର୍ମାଣ 21 ଗୁଣ, ମୋବାଇଲ୍ ଫୋନ୍ ଉତ୍ପାଦନ 33 ଗୁଣ, ଇଣ୍ଟରନେଟ୍ ବ୍ୟବହାରକାରୀ ପ୍ରାୟ 4 ଗୁଣ ବୃଦ୍ଧି ପାଇଛି. ସେହିପରି ପେଟେଣ୍ଟ ମଞ୍ଜୁରୀ ସଂଖ୍ୟା 4 ଗୁଣ, ଡିଜିଟାଲ୍ ଟ୍ରାନ୍ଜାକ୍ସନ୍ 100 ଗୁଣ ବୃଦ୍ଧି ପାଇଛି ବୋଲି ଶ୍ରୀ ମୋଦି କହିଛନ୍ତି. ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଥମଥର ପାଇଁ ଲାଲକିଲ୍ଲାଠାରେ ବନ୍ଦେ ମାତରମ୍ ଗାନ କରାଯାଇଥିଲା. ବିଶ୍ୱର ନେତାଗଣ ଏବଂ ବୈଦେଶିକ ମିଶନ ଆଜି ଭାରତକୁ 80ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଭାରତର ଗଣତାନ୍ତ୍ରିକ ଯାତ୍ରା ନାଗରିକ ଐତିହ୍ୟ ଏବଂ ଆଞ୍ଚଳିକ ଏବଂ ବୈଶ୍ୱିକ ସହଯୋଗ ଦିଗରେ ଏହାର ଭୂମିକାକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଇଛି। ବିଶ୍ୱର ନେତାମାନେ ଶୁଭେଚ୍ଛା ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ ଶୁଭେଚ୍ଛା ଜଣାଇ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ପର୍କ ଦୁଇ ଦେଶ ମଧ୍ୟରେ ସହଭାଗିତାକୁ ଅଧିକ ମଜବୁତ କରିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍, ମାଲଦୀପର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ସମେତ ଅନ୍ୟାନ୍ୟ ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଇସ୍ରାଏଲ୍ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନେପାଳର ପ୍ରଧାନମନ୍ତ୍ରୀ ବଳେନ୍ଦ୍ର ଶାହାଙ୍କ ଶୁଭେଚ୍ଛାର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏବଂ ନେପାଳ ମଧ୍ୟରେ ରହିଥିବା ପୁରାତନ ସମ୍ପର୍କକୁ ଅଧିକ ସୁଦୃଢ଼ ଏବଂ ବହୁମୁଖୀ କରିବା ଦିଗରେ ଉଭୟ ପ୍ରତିବଦ୍ଧତା ଦର୍ଶାଇଥିଲେ। ଉଭୟ ରାଷ୍ଟ୍ରର ଜନସାଧାରଣଙ୍କ ସୁଖ ଏବଂ ସମୃଦ୍ଧି କାମନା କରିଥିଲେ। ସ୍ୱାଧୀନତା ଦିବସକୁ ସ୍ୱତନ୍ତ୍ର ଏବଂ ପ୍ରତୀକାତ୍ମକ ସ୍ୱରୂପ ପାଳନ କରିବା ଉଦ୍ଦେଶ୍ୟରେ ସୂର୍ଯ୍ୟପଥ ତ୍ରିରଙ୍ଗା ବିଶ୍ୱସ୍ତରୀୟ ରିଲେ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେଉଛି। ଏହି ପଦକ୍ଷେପ ଅଧୀନରେ ଜାତୀୟ ପତାକା ସୂର୍ଯ୍ୟୋଦୟର ପଥ ଅନୁସରଣ କରି ବିଶ୍ୱ ଭ୍ରମଣ କରୁଛି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଜର୍ମାନୀ, ନେଦରଲ୍ୟାଣ୍ଡ, ଇଟାଲୀ, ଇଜିପ୍ଟ, ଲାଟଭିଆ ଏବଂ ଦକ୍ଷିଣ ଆଫ୍ରିକା ସମେତ ବିଭିନ୍ନ ଦେଶରେ ଥିବା ଭାରତୀୟ ମିଶନଗୁଡ଼ିକ ଏହି ରାଷ୍ଟ୍ରୀୟ ଗୌରବ ଏବଂ ଏକତା ଉତ୍ସବ ପାଇଁ ପ୍ରବାସୀ ଭାରତୀୟମାନଙ୍କୁ ଏକାଠି କରିଛନ୍ତି। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସୂର୍ଯ୍ୟୋଦୟ ଅନୁସାରେ ସୂର୍ଯ୍ୟପଥ ତୀରଙ୍ଗା ଅଧୀନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ପୁଣେଠାରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଟ୍ରାକ୍ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଚଳିତ ମାସ 17-21 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଳିତ ଥର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ଆତ୍ମନିର୍ଭରଶୀଳ ଭବିଷ୍ୟତ ପାଇଁ ନବସୃଜନ, ସହଯୋଗ ଏବଂ ରୂପାନ୍ତରଣ। ଏହି କାର୍ଯ୍ୟକ୍ରମ ସହିତ ସପ୍ତମ ବ୍ରିକ୍ସ ଆଇସିଟି କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆରମ୍ଭ ହେବ। ବୈଠକରେ ବିକଶିତ ଆଇସିଟି ଇକୋସିଷ୍ଟମ, ଡିଜିଟାଲ୍ ଦକ୍ଷତା, ଦକ୍ଷତା ବିକାଶ ଏବଂ ମାନବକେନ୍ଦ୍ରିକ ଡିଜିଟାଲ୍ ପରିବେଶ ସମ୍ପର୍କରେ ଆଲୋଚନା କରାଯିବ। ଚଳିତ ମାସ 20 ତାରିଖରେ ଭାରତ ଡିଜିଟାଲ୍ ବ୍ରିକ୍ସ ଫୋରମ୍ ଏବଂ ଏକ୍ସପୋର ଆୟୋଜନ କରିବ। ଏଥିରେ ଉଦୀୟମାନ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳ ଆଇସିଟି ଇକୋସିଷ୍ଟମ କ୍ଷେତ୍ରରେ ସହଯୋଗ ସ୍ଥାପନ ନେଇ ଆଲୋଚନା ହେବ। ଉଦ୍ଯାପନୀ ଦିବସରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦ୍ୱାଦଶ ବ୍ରିକ୍ସ ଯୋଗାଯୋଗ ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବେ। ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମନ୍ତ୍ରୀମାନେ ବ୍ରିକ୍ସ ଆଇସିଟି ଟ୍ରାକ୍ ଏବଂ ଦୀର୍ଘସ୍ଥାୟୀ ଓ ଆତ୍ମନିର୍ଭରଶୀଳ ଆଇସିଟି ଇକୋସିଷ୍ଟମ କ୍ଷେତ୍ରରେ ସହଯୋଗ, ସାଇବର ସୁରକ୍ଷା, ଆଇସିଟିରେ ବିଶ୍ୱସନୀୟ ନବସୂଜନ, ଷ୍ଟାର୍ଟଅପ୍ ଏବଂ ଉଦ୍ୟମିତା ସମ୍ପର୍କରେ ସେମାନଙ୍କର ମତାମତ ପ୍ରଦାନ କରିବେ। ଇଣ୍ଡୋନେସିଆର ଫ୍ଲୋରେସ୍ ଦ୍ୱୀପରେ ଆଜି ସକାଳେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 38କୁ ବୃଦ୍ଧି ପାଇଛି। ସେଠାରେ ଭୂମିକମ୍ପର ତୀବ୍ରତା 7.7 ରେକର୍ଡ କରାଯାଇଥିଲା। ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଇ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଫ୍ଲୋରେସ୍ର ସିକା ରିଜେନ୍ସି ସହରରୁ 20 ମୃତଦେହ ଉଦ୍ଧାର କରାଯାଇଛି। ଭଙ୍ଗାରୁଜା ଅଂଶ ତଳେ ଅନେକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। କେତେକ ସ୍ଥାନରେ ଭୂସ୍କଳନ ଘଟିଥିବା ସୂଚନା ମିଳିଛି। ଘର ଏବଂ ରାସ୍ତାଘାଟ ଭାଙ୍ଗିଯିବା ଯୋଗୁଁ ଯୋଗାଯୋଗ ଏବଂ ଉଦ୍ଧାର କାର୍ଯ୍ୟ ବ୍ୟାହତ ହୋଇଛି। ଏଫ୍ଆଇଏଚ୍ ହକି ବିଶ୍ୱକପ୍ 2026 ଆଜିଠାରୁ ଆରମ୍ଭ ହୋଇଛି। ବେଲ୍ଜିୟମ୍ ଓ ନେଦରଲ୍ୟାଣ୍ଡ ମିଳିତ ଭାବେ ଏହି ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଭାରତୀୟ ପୁରୁଷ ହକି ଦଳ ୱେଲ୍ସକୁ 3-1 ଗୋଲ୍ରେ ପରାସ୍ତ କରିଛି। ଆସନ୍ତା ସୋମବାର ଦିନ ଭାରତ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ପ୍ରତିଯୋଗିତା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଚାଲିବ। ଶ୍ରୀଲଙ୍କାର ଗାଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଥିବା ଭାରତ ଶ୍ରୀଲଙ୍କା ପୁରୁଷ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ଭାରତ 2 ୱିକେଟ୍ ହରାଇ 288 ରନ୍ ସଂଗ୍ରହ କରିଛି। ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ଦେବଦତ୍ତ ପଡିକାଲ ସର୍ବାଧିକ 131 ରନ୍ ସଂଗ୍ରହ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର 1 କୋଟି ଯୁବବର୍ଗଙ୍କୁ କୃତ୍ରିମ ବୁଦ୍ଧିମତା ଦକ୍ଷତା ପ୍ରଶିକ୍ଷଣ ଦିଆଯିବ କହିଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରୁ ଜାତୀୟ ପତାକା କଲେ ଉତ୍ତୋଳନ। ଦେଶର 80ତମ ସ୍ୱାଧୀନତା ଦିବସ ଅବସରରେ ଗଣତାନ୍ତ୍ରିକ ଯାତ୍ରା ଏବଂ ବୈଶ୍ୱିକ ସହଯୋଗ ଦିଗରେ ଭାରତର ଭୂମିକାକୁ ବିଶ୍ୱସ୍ତରରେ ପ୍ରଶଂସା। ଇଣ୍ଡୋନେସିଆ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 38କୁ ବୃଦ୍ଧି ଏବଂ ଏଫ୍ଆଇଏଚ୍ ହକି ବିଶ୍ୱକପ୍ର ଆଜିର ଉଦ୍ଘାଟନୀ ମ୍ୟାଚ୍ରେ ୱେଲ୍ସକୁ 3-1 ଗୋଲ୍ରେ ପରାସ୍ତ କଲା ଭାରତୀୟ ପୁରୁଷ ଦଳ। ସମ୍ବାଦ ଶେଷ ହେଲା।